ହ୍ୟାଲୋ, ମୋ ନାଁ କବିତା ନାୟକ। ମୁଁ ରାଧାକୃଷ୍ଣ ବସ୍ତି କରୁ କହୁଛି। ତ ଆମ ଲାଟିନ ଚୌକ ହେଇଯିବା ସକାଶେ ଆମେ ସେୟାର ଲାଟିନ କୁ ଯାଉଛୁ। ତ ସେୟାର ଲାଟିନ ରେ ଯିଏ ଯାହା ମନ ଇଚ୍ଛା ପାଣି ପକଉଛନ୍ତି କି ନ ପକଉଛନ୍ତି, ଆମର ବହୁତ ଅସୁବିଧା ହଉଛି ସେ ସେୟାର ଲାଟିନ ରେ। ଆଉ କିଏ ଗାଧୋଉଛି ଆମେ ବାହାରେ ଅପେକ୍ଷା କରିବାକୁ ବି ପଡୁଛି, ଏମିତି ବହୁତ ପ୍ରୋବ୍ଲେମ ହଉଛି।